ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷ କରି ବୈଠକରେ ଯେଭଳି ଧନ ଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକ୍ଟି ଦେଉଳ, ରେଢ଼ାଖୋଲ ଏବଂ ଜୁଜୁମରା ବ୍ଲକର ବିକାଶ ପାଇଁ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଓ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକ୍ଟି ଦେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମି ପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8 କୋଟି 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସ୍ୱରୂପ ପ୍ରବେଶ ପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକ୍ଟି ଦେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
193 କୋଟି ଟଙ୍କାର ବ୍ୟୟରେ 48 ପ୍ରକଳ୍ପ ଜୁଜୁମରା, ରେଢ଼ାଖୋଲ ତଥା ନାକ୍ଟି ଦେଉଳରେ ପାଖାପାଖି 18 କୋଟି ଟଙ୍କା ବ୍ୟୟରେ ନାକ୍ଟି ଦେଉଳରେ ଗୋଟିଏ CSC ହବ। ତା ଅନ୍ତର୍ଗତ 6 PSC, 40 ଉର୍ଦ୍ଧ ସବ୍ ସେଣ୍ଟର। ୟାର ଉଦ୍ଦେଶ୍ୟ ନାକ୍ଟି ଦେଉଳର 15,000 ପରିବାରକୁ, ପାଖାପାଖି 65-70 ହଜାର ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରିବାର ଦାୟିତ୍ୱ ଆଜି ଆମେ ନେବା ପାଇଁ ପ୍ରସ୍ତୁତ।
ଭାରତରେ ବ୍ରିଟିଶ ଉପନିବେଶବାଦୀ ଶାସନ ବିରୁଦ୍ଧରେ 1857 ଆଜିର ଦିନରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବା ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା। ମିରଟରେ ତୃତୀୟ ବଙ୍ଗଳା ଲାଇଟ୍ କାଭାଲିର ସୈନିକମାନେ ଗୋରୁ ଏବଂ ଘୁଷୁରୀ ଚର୍ବିରେ ତିଆରି କ୍ୟାଟ୍ରିଜ୍ ବ୍ୟବହାରକୁ ନେଇ ବ୍ରିଟିଶ ଅଧିକାରୀଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ, କାରଣ ଏହା ସେମାନଙ୍କ ଧାର୍ମିକ ଭାବନାକୁ ଉଲ୍ଲଂଘନ କରୁଥିଲା। ଉତ୍ତର ଏବଂ ମଧ୍ୟ ଭାରତରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଏକ ସ୍ଥାନୀୟ ବିଦ୍ରୋହ କ୍ରମଶଃ ଏକ ବଡ଼ ଆନ୍ଦୋଳନରେ ପରିଣତ ହୋଇଥିଲା ଏବଂ ଭାରତର ସ୍ୱାଧୀନତା ପ୍ରାପ୍ତି ପାଇଁ ପଥ ପ୍ରଶସ୍ତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1857 ସିପାହୀ ବିଦ୍ରୋହର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହାକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଛନ୍ତି। ଏହି ବିଦ୍ରୋହ ଜନସାଧାରଣଙ୍କ ମନରେ ଦେଶପ୍ରେମର ଭାବନାକୁ ପ୍ରଜ୍ୱଳିତ କରିଥିଲା। ବ୍ରିଟିଶ ସରକାରଙ୍କ ଉପନିବେଶବାଦୀ ଶକ୍ତିକୁ ଦୁର୍ବଳ କରିବାରେ ସିପାହୀ ବିଦ୍ରୋହର ଅନେକ ଗୁରୁତ୍ୱ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱ ଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାଏବ ସିଂ ସୈନୀ ଉପସ୍ଥିତ ଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଏହି ଶିବିର ସପ୍ତାହେ ବ୍ୟାପୀ ଚାଲିବ। ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ଦୈନନ୍ଦିନ ଜୀବନରେ ବ୍ୟବହୃତ କଥୋପକଥନ ଏବଂ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଭାରତୀୟ ସାଙ୍କେତିକ ଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ଏହି ପ୍ରୟାସ ଆରମ୍ଭ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଦୁନିଆରେ ସବୁଠୁ ସୁନ୍ଦର ଓ ମଧୁର ଶବ୍ଦ ହେଉଛି ମା। ମା ଶବ୍ଦଟି ଛୋଟ ହୋଇପାରେ, କିନ୍ତୁ ଏହାର ଅର୍ଥ ସୀମାହୀନ ଭାବେ ପରିବ୍ୟାପ୍ତ। ତ୍ୟାଗ, ବଳିଦାନ ଓ ତପସ୍ୟାର ପ୍ରତୀକ ମା'ମାନଙ୍କ ସମ୍ମାନାର୍ଥେ ଆଜି ମାତୃଦିବସ ପାଳନ କରାଯାଉଛି। ଆଜି ମା'ମାନଙ୍କୁ ଉତ୍ସର୍ଗ କରି ମାତୃତ୍ୱ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
ପୃଥିବୀଠାରୁ ଅଧିକ ସହନଶୀଳ ଏବଂ ଆକାଶଠାରୁ ଅଧିକ ବ୍ୟାପ୍ତ ମା'ଙ୍କୁ ସନ୍ତାନର ପ୍ରଥମ ଗୁରୁ ଓ ମାର୍ଗଦର୍ଶିକା ଭାବେ ବିବେଚନା କରାଯାଏ। ମା'ର ମମତା, ସ୍ନେହ ଓ ତ୍ୟାଗର କୌଣସି ତୁଳନା ନାହିଁ। ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତିରେ ମା' ସନ୍ତାନ ପାଇଁ ସବୁଠାରୁ ବଡ଼ ଶକ୍ତି ହୋଇ ଛିଡ଼ା ହୋଇଥାଏ। ମା'ଙ୍କ ସମ୍ମାନ କେବଳ ଗୋଟିଏ ଦିନରେ ସୀମିତ ନ ରହି ପ୍ରତିଦିନ ତାଙ୍କ ପ୍ରତି କୃତଜ୍ଞତା, ସ୍ନେହ ଓ ସମ୍ମାନ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାତୃଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ମାତୃଶକ୍ତିର ସମ୍ମାନ, ସୁରକ୍ଷା ଓ ସଶକ୍ତିକରଣ ସରକାରଙ୍କ ସର୍ବୋଚ୍ଚ ଲକ୍ଷ୍ୟ। ମା' କେବଳ ଏକ ସମ୍ବୋଧନ ନୁହେଁ, ଏହା ଶକ୍ତି, ସଂସ୍କାର ଏବଂ ସମାଜ ଗଠନର ଅକ୍ଷୟ ଆଧାର। ଜନ୍ମଦାତ୍ରୀ ମା' ଏବଂ ଜନ୍ମଭୂମି ଉତ୍କଳ ଜନନୀଙ୍କ ଗୌରବ ରକ୍ଷା ପାଇଁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସ୍ନେହ, ଶକ୍ତି, ତ୍ୟାଗ ଏବଂ ଧୈର୍ଯ୍ୟର ମୂର୍ତ୍ତିମନ୍ତ୍ର ପ୍ରତୀକ ମା'। ସମଗ୍ର ମାନବ ଜଗତ ପ୍ରତି ମା'ମାନଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ମା' ହେଉଛି ଶକ୍ତି, ପ୍ରେରଣା ଓ ସଂସ୍କାରର ପ୍ରତୀକ। ସମାଜ ଗଠନରେ ମା'ର ଭୂମିକା ଅନନ୍ୟ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀୟା।
ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆଜି ଶେଷ ହେଉଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନଯାତ୍ରାର ଆଜିର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରଣୀରେ ଠାକୁରଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଭଉଁରୀ ତିଥି ଅବସରରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରଣୀରେ 21 ଘେରା ଜଳକ୍ରୀଡ଼ା କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। 2 ଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରମିତ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ରାୟଗଡ଼ା ଜିଲ୍ଲା ନୂତନ ସଭାଗୃହଠାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି ଓ ଛାତ୍ରାବାସ ପରିଚାଳନା ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଜିଲ୍ଲାର 189 ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସୁପରିନଟେଣ୍ଡେଣ୍ଟ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗଦେଇ ଶିକ୍ଷାର ଉତ୍କର୍ଷତା ଏବଂ ଛାତ୍ର କଲ୍ୟାଣ ସମ୍ପର୍କିତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପରିସରରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍ର ମିଳିତ ସହଯୋଗରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନ୍ତର୍ଗତ କିଶୋର କିଶୋରୀଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୁଲିସ୍ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ସାମାଜିକ ଗଣମାଧ୍ୟମରୁ ଶିକ୍ଷଣୀୟ ଜିନିଷ ଗ୍ରହଣ, ସାଇବର ଅପରାଧ ସମେତ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ଆପୋଷ ସମାଧାନ ଦିଗରେ ପୁଲିସ୍ର ସହଯୋଗ ନେଇ ଆଲୋଚନା ହୋଇଥିଲା। ପାଣିପାଗ। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି 50 କିଲୋମିଟର ରହିବା ନେଇ ଅନୁମାନ କରାଯାଇଛି। ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ଉତ୍ତର ଉପକୂଳ ତଥା ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା 2-4 ଡିଗ୍ରୀ ହ୍ରାସ ପାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ସନ୍ଧ୍ୟା 6:45 ରେ।